ରୋମାଣ୍ଟିକ୍ କବିତା ସତ କହିବ। କବି ସୁରେଶ ପଣ୍ଡା। ପ୍ରଥମ ଦେଖାରେ ମୁଁ ଅନେକ ଥର ଚାହିଁଲେ ବି ତମେ ଥରେ ଚାହିଁଥିଲ। ପ୍ରଥମ ଲେଖାରେ ମୁଁ ଅନେକ କିଛି ଲେଖିଲେ ବି ତମେ ପଦେ ଲେଖିଥିଲ। ପ୍ରଥମ ଦେଖାରେ ମୁଁ ଅନେକ ଥର ଚାହିଁଲେ ବି ତମେ ଥରେ ଚାହିଁଥିଲ। ପ୍ରଥମ ଲେଖାରେ ମୁଁ ଅନେକ କିଛି ଲେଖିଲେ ବି ତମେ ପଦେ ଲେଖିଥିଲ। ମୁଁ ଜାଣେନା ତମେ କ'ଣ ଚାହୁଁଛ। ମୁଁ ଜାଣେ ନା ତମେ କ'ଣ ଚାହୁଁଛ, ହେଲେ ଗୋଟେ ଅନୁରୋଧ ମୋର ରଖିବ। ମୋତେ ଭଲ ପାଉଛ କି ନାହିଁ, ସତ କହିବ ପ୍ରିୟା, ଟିକେ ସତ କହିବ। ପ୍ରଥମ ହସରେ ମୁଁ ଅନେକ ଥର ହସିଲେ ବି ତମେ ଟିକେ ହସିଥିଲ। ପ୍ରଥମ ଠାରରେ ମୁଁ ଅନେକ ଥର ଠାରିଲେ ବି ତମେ ଅଳ୍ପ ଠାରିଥିଲ। ପ୍ରଥମ ହସରେ ମୁଁ ଅନେକ ଥର ହସିଲେ ବି ତମେ ଟିକେ ହସିଥିଲ। ଆଉ ପ୍ରଥମ ଠାରରେ ମୁଁ ଅନେକ ଥର ଠାରିଲେ ବି ତମେ ଅଳ୍ପ ଠାରିଥିଲ। ମୁଁ ଜାଣେନା ତମେ କ'ଣ ଚାହୁଁଛ। ହେଲେ ଯଦି କେବେ ଆଉ ଥରେ ଭେଟିବ, ମୋତେ ଭଲ ପାଉଛ କି ନାହିଁ ସତ କହିବ। ପ୍ରିୟା, ଟିକେ ସତ କହିବ। ପ୍ରଥମ କଥାରେ ମୁଁ ଅନେକ ଥର ଗପିଲେ ବି ତମେ ପଦେ କହିଥିଲ। ପ୍ରଥମ ସ୍ୱପ୍ନରେ ମୁଁ ଅନେକ ରାତି ଚେଇଁଲେ ବି ତମେ ଦିନେ ଚେଇଁଥିଲ। ପ୍ରଥମ କଥାରେ ମୁଁ ଅନେକ ଥର ଗପିଲେ ବି ତମେ ପଦେ କହିଥିଲ। ପ୍ରଥମ ସ୍ୱପ୍ନରେ ମୁଁ ଅନେକ ରାତି ଚେଇଁଲେ ବି ତମେ ଦିନେ ଚେଇଁଥିଲ। ମୁଁ ଜାଣେନା ତମେ କ'ଣ ଚାହୁଁଛ। ହେଲେ ଥରେ ଅଧେ ଯଦି ଇଚ୍ଛା କରିବ, ମୋତେ ଭଲ ପାଉଛ କି ନାହିଁ ସତ କହିବ। ପ୍ରିୟା, ଟିକେ ସତ କହିବ।